ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପ ବ୍ୟବସାୟ କରିବାରେ ସହଜତାରେ ଉନ୍ନତି ଆଣିଛି କହିଲେ ପ୍ରଧାନମନ୍ତ୍ରୀ. ରାଜସ୍ଥାନର ଜୈସାଲମେରଠାରେ ବାୟୁସେନା ଘାଟିରୁ ହେଲିକପ୍ଟର ପ୍ରଚଣ୍ଡରେ ଉଡ଼ାଣ କଲେ ରାଷ୍ଟ୍ରପତି. ଏନ୍ସିଆର୍ଟି ପାଠ୍ୟପୁସ୍ତକରେ ରହିଥିବା ବିଚାର ବିଭାଗୀୟ ଦୁର୍ନୀତି ସମ୍ପର୍କିତ ତଥ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲେ ଶିକ୍ଷାମନ୍ତ୍ରୀ. ଅବକାରୀ ନୀତି ସମ୍ପର୍କିତ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନିର୍ଦ୍ଦୋଷ ଘୋଷଣା କଲା ନିମ୍ନ ଅଦାଲତ. ରାୟ ବିରୁଦ୍ଧରେ ହାଇକୋର୍ଟରେ ଆବେଦନ କରିବା ନେଇ ସିବିଆଇର ଘୋଷଣା. ଏବଂ ପୁରୁଷ ବର୍ଗ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଭିନ୍ନ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପ ବ୍ୟବସାୟ କରିବାରେ ସହଜତାରେ ଉନ୍ନତି ଆଣିବା ସହ ପ୍ରଯୁକ୍ତିବିଦ୍ୟା ଆଧାରିତ ଶାସନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିଛି. ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଉତ୍କୃଷ୍ଟତା ଓ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଘୋଷିତ ସଂସ୍କାରର ସଠିକ୍ କାର୍ଯ୍ୟାନ୍ୱୟନ ଉପରେ ମଧ୍ୟ ମୂଲ୍ୟାଙ୍କନ କରାଯିବା ନେଇ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃତ୍ରିମ ବୁଦ୍ଧିମତା, ଯୋଗାଣ ଶୃଙ୍ଖଳ ଏବଂ ତଥ୍ୟ ବିଶ୍ଳେଷଣ ଆଧାରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ରାଷ୍ଟ୍ରୀୟ ବଜେଟ୍ ପଲିସି ରୋଡ୍ମ୍ୟାପ୍ ହୋତା ହେ ଇସଲିଏ ବଜେଟ୍ କି ପ୍ରଭାବଶୀଳତା କା ଆକଲନ ବି ଠୋସ୍ ପାରାମିଟର୍ସ ପର କିଆ ଜାନା ଚାହିଏ। ଏସି ନୀତିଆଁ जो इंफ्रास्ट्रक्चर का विस्तार करें, जो क्रेडिट के प्रवाह को आसान बनाएं, जो ईज ऑफ डूइंग बिजनेस बढ़ाएं, जो गवर्नेंस में ट्रांसपेरेंसी बढ़ाएं, जो जनता का जीवन आसान बनाएं।
ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରୀ ପୁଞ୍ଜି ବ୍ୟୟ ନିରନ୍ତର ବୃଦ୍ଧି ପାଉଛି। ସଡ଼କ, ରେଳ ଏବଂ ଜଳପଥ ତଥା ଡିଜିଟାଲ୍ ନେଟୱର୍କ, ବିଦ୍ୟୁତ୍ ସଂଯୋଗ ଭଳି ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରିଲେ ଦେଶ ବିକାଶର ପଥରେ ଅଧିକ ଗତିଶୀଳ ହୋଇପାରିବ। କେନ୍ଦ୍ର ବଜେଟ୍ରେ ଆବଣ୍ଟିତ ଅର୍ଥ ପରିମାଣ 12,00,000 କୋଟି ଟଙ୍କା ଅତିକ୍ରମ କରିଛି। କେନ୍ଦ୍ରୀୟ ବଜେଟ୍ ଏକ କ୍ଷଣସ୍ଥାୟୀ ବାଣିଜ୍ୟ ନଥିପତ୍ର ନୁହେଁ, ବରଂ ଏହା ହେଉଛି ଏକ ନୀତିଗତ ରୋଡ୍ମ୍ୟାପ୍। ବଜେଟ୍ର ପ୍ରଭାବକୁ ଦୃଢ଼ ଏବଂ ପ୍ରକୃତ ମାନକ ମାଧ୍ୟମରେ ମୂଲ୍ୟାଙ୍କନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି।
11 साल पहले पब्लिक कैपेक्स के लिए बजट में लगभग 2,00,000 करोड़ रुपए का प्रावधान था। मौजूदा बजट में ये बढ़कर लगभग 12,00,000 करोड़ रुपए के पार हो गया है। इतने बड़े पैमाने पर सरकारी निवेश होना प्राइवेट सेक्टर के लिए भी एक स्पष्ट संदेश है।
ଏହି ୱେବିନାରରେ ଶିଳ୍ପୋଦ୍ୟୋଗ, ଆର୍ଥିକ ପ୍ରତିଷ୍ଠାନ, ବଜାର ଅଂଶଗ୍ରହଣକାରୀ, ସରକାର, ଶିଳ୍ପ ନିୟାମକ ଏବଂ ଶିକ୍ଷାନୁଷ୍ଠାନର ପ୍ରମୁଖ ଅଂଶୀଦାର ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜସ୍ଥାନର ଜୈସାଲମେର ବାୟୁସେନା ଘାଟିରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ହେଲିକପ୍ଟର ପ୍ରଚଣ୍ଡରେ ଉଡ଼ାଣ କରିଛନ୍ତି। ଉଡ଼ାଣ ପୂର୍ବରୁ ଏହି ହେଲିକପ୍ଟର ସମ୍ପର୍କରେ ବାୟୁସେନା ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ଏହି ହେଲିକପ୍ଟରର ଭୂପୃଷ୍ଠରୁ ବହୁ ଉଚ୍ଚରେ ଉଡ଼ାଣ ଭରିବାର ସାମର୍ଥ୍ୟ ରହିଛି। ରାଷ୍ଟ୍ରପତି ଏହି ଅବସରରେ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରି ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବୈଜ୍ଞାନିକ, ଇଞ୍ଜିନିୟର ଓ ଅଧିକାରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭାରତୀୟ ବାୟୁସେନାର ପୋଖରାନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ବାୟୁଶକ୍ତି ଅଭ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏନ୍ସିଆର୍ଟି ପୁସ୍ତକରେ ବିଚାର ବିଭାଗରେ ଦୁର୍ନୀତି ସମ୍ପର୍କିତ ଉଲ୍ଲେଖ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛନ୍ତି। ବିଚାର ବିଭାଗ ପ୍ରତି କୌଣସି ଅବମାନନା କରିବା ସରକାରଙ୍କର ଉଦ୍ଦେଶ୍ୟ ନୁହେଁ ଏବଂ ଏନ୍ସିଆର୍ଟିକୁ ସମସ୍ତ ବିବାଦୀୟ ପୁସ୍ତକକୁ ଫେରାଇ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି। ଘଟଣାକୁ ନିନ୍ଦା କରି ଶ୍ରୀ ପ୍ରଧାନ କହିଛନ୍ତି ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ପାଳନ କରାଯିବ, ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
एनसीईआरटी के ऊपर उस पे उसको और इंक्वायरी किया जाएगा। जो भी व्यक्ति से उस किताब को बनवाने में, उस छात्र को बनवाने में संलग्न है, उनके ऊपर कार्रवाई की जाएगी। आगे ये गलती ना हो, न्यायपालिका को आश्वस्त करते हैं और मैं मानता हूं हमारी भारत जैसे बड़े प्रजातंत्र की ही सुंदरता है, न्यायपालिका की आदर्श स्थान है, न्यायपालिका की सर्वोच्च स्थान है।
ପୂର୍ବରୁ ଏନ୍ସିଆର୍ଟିର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବା ପାଇଁ ସୁପ୍ରିମ୍କୋର୍ଟ ଆଦେଶ ଦେଇ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 11 ତାରିଖକୁ ଧାର୍ଯ୍ୟ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ସମ୍ପର୍କିତ ଦୁର୍ନୀତି ମାମଲାରୁ ଆଜି ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ସିବିଆଇ ପକ୍ଷରୁ କରାଯାଇଥିବା ଚାର୍ଜସିଟ୍କୁ କୋର୍ଟ ଗ୍ରହଣ କରିନାହାନ୍ତି। ଏହି ଘଟଣାରେ ଅଭିଯୁକ୍ତ ଅନ୍ୟ 21 ଜଣଙ୍କୁ ମଧ୍ୟ କୋର୍ଟ ଦୋଷମୁକ୍ତ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ କହିଛି ନିମ୍ନ ଅଦାଲତର ରାୟ ବିରୁଦ୍ଧରେ ହାଇକୋର୍ଟରେ ଆବେଦନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଶହୀଦ ଦିବସ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ଶ୍ରୀ ଆଜାଦ କେବଳ ଜଣେ ବିପ୍ଳବୀ ନଥିଲେ, ତାଙ୍କର ଅଦମ୍ୟ ସାହସ ବଳରେ ସେ ବ୍ରିଟିଶ ଶାସନକୁ କଡ଼ା ଜବାବ ଦେଇଥିଲେ। ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍କରଣୀୟ ହୋଇ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅନ୍ୟାୟ ବିରୁଦ୍ଧରେ ଦୃଢ଼ ଭାବେ ଠିଆ ହେବା ପ୍ରକୃତ ବୀରର କାର୍ଯ୍ୟ ବୋଲି ଚନ୍ଦ୍ରଶେଖର ଆଜାଦଙ୍କ ଜୀବନରୁ ଶିଖିବାକୁ ମିଳିଥାଏ। ଦାସତ୍ୱ ଓ ପରାଧୀନତାରୁ ମୁକ୍ତି ପାଇବା ପାଇଁ ତାଙ୍କର ବଳିଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଚନ୍ଦ୍ରଶେଖର ଆଜାଦଙ୍କ ଶହୀଦ ଦିବସ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାରେ ବିଶ୍ୱାସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୂଆଦିଲ୍ଲୀର ଏକ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ରାଇଜିଂ ଭାରତ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି କୃତ୍ରିମ ବୁଦ୍ଧିମତା ଆଧାରିତ ପରିବର୍ତ୍ତନକୁ ଗମ୍ଭୀରତାର ସହ ନେବାର ଆବଶ୍ୟକତା ରହିଛି। ସକ୍ରିୟ ଭାବେ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରାଯିବା ଉଚିତ। ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ଏ କ୍ଷେତ୍ରରେ ବ୍ୟାପକ ପ୍ରୟାସ କରିବାକୁ ପଡ଼ିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରାୟ 4 ବର୍ଷ ପୂର୍ବେ ଆଇଟି ଶିଳ୍ପ ସହିତ ସହଭାଗିତାରେ ସରକାର ଭବିଷ୍ୟତ ପାଇଁ ଦକ୍ଷତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତ ସରକାରଙ୍କ ସହଯୋଗରେ ଭୁଟାନରେ କାର୍ଯ୍ୟକାରୀ ହେଉଥିବା ପୁନତ୍ ସାଙ୍ଗଛୁ ପ୍ରଥମ ଜଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବା ଅବସରରେ ଏକ ଭାରତୀୟ ପ୍ରତିନିଧି ମଣ୍ଡଳୀ ଭୁଟାନ ଗସ୍ତ କରିଥିଲେ। ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ସଚିବ ଭିଏଲ୍ କନ୍ଥରାଓଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ସୀମାପାର ନଦୀଗୁଡ଼ିକରେ ସହଯୋଗ ନେଇ ମଧ୍ୟ ପ୍ରତିପକ୍ଷ ସହ ଆଲୋଚନା କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ସଚିବସ୍ତରୀୟ ଏହି ଦ୍ୱିପାକ୍ଷିକ ବୈଠକ ଅବସରରେ ଉଭୟ ଦେଶ ମଧ୍ୟରେ ବନ୍ୟା ପରିଚାଳନା ଏବଂ ବନ୍ୟା ଆଶଙ୍କା ସମ୍ପର୍କିତ ପୂର୍ବାନୁମାନ ନେଇ ରହିଥିବା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଦକ୍ଷତା ବିକାଶ, ବୈଷୟିକ ଆଦାନ ପ୍ରଦାନରେ ସହଯୋଗ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ହିମଖଣ୍ଡ ତଳିବା ଯୋଗୁଁ ସୃଷ୍ଟ ବନ୍ୟା ପରିସ୍ଥିତି ଆଦି ଆହ୍ୱାନଗୁଡ଼ିକର ସମାଧାନ ଦିଗରେ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଫଗାନିସ୍ତାନର କାବୁଲ ଏବଂ ଅନ୍ୟ 2 ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଆଜି ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଆଫଗାନିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଅବସରରେ ଏହି ଆକ୍ରମଣ ହୋଇଛି। ତାଲିବାନ ମୁଖପାତ୍ର ଜାବିହୁଲା ମୁଜାହିଦ କହିଛନ୍ତି ପାକିସ୍ତାନ ସେନା କାବୁଲ, କାନ୍ଦାହାର ଏବଂ ପକ୍ତିଆର କେତେକ ଅଞ୍ଚଳରେ ବିମାନ ଦ୍ୱାରା ଆକ୍ରମଣ କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅପରେସନ୍ ଗାଜାବ୍ ଲିଲ୍ ହକ୍ ଦ୍ୱାରା ଅତିକମ୍ରେ 133 ଜଣ ତାଲିବାନୀଙ୍କର ମୃତ୍ୟୁ ହୋଇଥିବା ପାକିସ୍ତାନ ଦାବି କରିଛି। ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତରାତିରେ 19 ପାକିସ୍ତାନୀ ସାମରିକ ପୋଷ୍ଟ ଏବଂ 2 ଘାଟିକୁ ଆଫଗାନ ସେନା ଅକ୍ତିଆର କରିଥିବାବେଳେ ମୋଟ 55 ଜଣ ପାକିସ୍ତାନ ସୈନିକ ନିହତ ହୋଇଛନ୍ତି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ ଉଭୟ ଦେଶକୁ କୂଟନୀତି ମାଧ୍ୟମରେ ମତଭେଦର ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ଭାରତ ପୂର୍ବରୁ ପବିତ୍ର ରମଜାନ ମାସରେ ପାକିସ୍ତାନ ଆକ୍ରମଣ ଯୋଗୁଁ ମହିଳା ଏବଂ ଶିଶୁ ସମେତ ଆଫଗାନିସ୍ତାନରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଢ଼ ନିନ୍ଦା କରିଥିଲା। ଆଇସିସି ପୁରୁଷ ବର୍ଗ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ଦ୍ୱିତୀୟ ଗ୍ରୁପ୍ର Super 8 ପର୍ଯ୍ୟାୟ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ସନ୍ଧ୍ୟା 7 ମ୍ୟାଚ୍ ଖେଳାଯିବ। ଗତ ସନ୍ଧ୍ୟାରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 82 ରନ୍ରେ ପରାସ୍ତ କରିଛି। ଭାରତ ଏହାର ଅନ୍ତିମ Super 8 ପର୍ଯ୍ୟାୟ ମ୍ୟାଚ୍ ଆସନ୍ତା ରବିବାର ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ର ଫଳାଫଳ ଉପରେ ଭାରତର ସେମିଫାଇନାଲ୍କୁ ଉନ୍ନୀତ ହେବା ନିର୍ଭର କରୁଛି। ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆସନ୍ତା ମାସ 4 ଓ 5 ଅନୁଷ୍ଠିତ ହେବା ସହ 8 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଭିନ୍ନ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପ ବ୍ୟବସାୟ କରିବାରେ ସହଜତାରେ ଉନ୍ନତି ଆଣିଛି କହିଲେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ଜୈସାଲମେରଠାରେ ବାୟୁସେନା ଘାଟିରୁ ହେଲିକପ୍ଟର ପ୍ରଚଣ୍ଡରେ ଉଡ଼ାଣ କଲେ ରାଷ୍ଟ୍ରପତି। ଏନ୍ସିଆର୍ଟି ପାଠ୍ୟପୁସ୍ତକରେ ରହିଥିବା ବିଚାର ବିଭାଗୀୟ ଦୁର୍ନୀତି ସମ୍ପର୍କିତ ତଥ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲେ ଶିକ୍ଷାମନ୍ତ୍ରୀ। ଅବକାରୀ ନୀତି ସମ୍ପର୍କିତ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନିର୍ଦ୍ଦୋଷ ଘୋଷଣା କଲା ନିମ୍ନ ଅଦାଲତ। ରାୟ ବିରୁଦ୍ଧରେ ହାଇକୋର୍ଟରେ ଆବେଦନ କରିବା ନେଇ ସିବିଆଇର ଘୋଷଣା ଏବଂ ପୁରୁଷ ବର୍ଗ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।